ପାଣି ନାୟକ, ମୁଁ ଜଣେ ଟ୍ରାନ୍ସଜେଣ୍ଡର ଲିଡର ଭୁବନେଶ୍ୱର। ଆଜି ଆମେ ଏସ୍ଏସ୍ସି ମାଧ୍ୟମରେ କାମ ସବୁ ପାଇଛୁ, ଯେଉଁ କାମ ହେଉଛି ପାର୍କିଂ, ଏଫ୍ଏସ୍ଟି ପ୍ଲାଣ୍ଟ, ୱାଟର କିଅସ୍କ ଏବଂ ସେକ୍ସୁଆଲ ଭେହିକିଲ, ଯଦ୍ୱାରା କି ଆମେ ଏଫ୍ଏସ୍ଟି ପ୍ଲାଣ୍ଟ ମଳ ଉପଚାର କେନ୍ଦ୍ର, ଯେଉଁଟାକି ମଳ ନେଇକି ଆମ ପ୍ଲାଣ୍ଟରେ ଟ୍ରିଟମେଣ୍ଟ କରାଯାଉଛି। ଟ୍ରିଟମେଣ୍ଟ ହେବା ଦ୍ୱାରା ଯେଉଁଟାକି ଆମେ ବାହାରେ ମଳକୁ ଡ୍ରେନେଜ୍ କରାଯାଉଥିଲା, ନାଳରେ ଛଡ଼ାଯାଉଥିଲା, ସେ ପାଣିରେ ଆମେ ସ୍ୱଚ୍ଛ ହଉଥିଲେ, ସେ ପାଣି ପିଉଥିଲେ, ସେ ପାଣି ଗାଧୋଉଥିଲେ, ଆମକୁ ଆମେ ରୋଗଗ୍ରସ୍ତ ହଉଥିଲେ, ହଇଜା ଡାଇରିଆ ସବୁ ହଉଥିଲେ, ଏସବୁ ଜିନିଷରୁ ଆମେ ମୁକ୍ତି ପାଇଲେ। ଆଗରୁ ଆପଣମାନେ ଜାଣିଥିବେ ପ୍ରାୟ ଡାଇରିଆ ହୁଏ, ହଇଜା ହୁଏ, କିନ୍ତୁ ଏବେ ସେସବୁ ଜିନିଷ ନାହିଁ, କାହିଁକି ତାକୁ ଟ୍ରିଟମେଣ୍ଟ କରାଗଲା, ସେ ଜିନିଷଟାକୁ ଗୋଟେ ଜାଗାରେ ଆବଦ୍ଧ କରି ରଖାଗଲା, ଟ୍ରିଟମେଣ୍ଟ କରାଗଲା। ଆଉ ଏସବୁ ହେବା ଦ୍ୱାରା ବର୍ତ୍ତମାନ ଆମର ବାୟୁ ପ୍ରଦୂଷଣ ଯୋଉ ବିଶୁଦ୍ଧ ଥିଲା, ବର୍ତ୍ତମାନ ତାକୁ ଆମେ କେମିତି ଭାବରେ ତାକୁ ଆମେ ଇଏ ସବୁ କଲା ପରେ ବର୍ତ୍ତମାନ ରୋଗରୁ ଆମେ ସମସ୍ତେ ବଞ୍ଚିତ ହେଲେ। ଆମେ ଚାହୁଁ ଆମ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ମାନେ ଯେତେ ବି ଲିଡର ଅଛନ୍ତି କି ଆମର ଭାଇ ଭଉଣୀ ମାନେ ଅଛନ୍ତି ଟ୍ରାନ୍ସଜେଣ୍ଡର କମ୍ୟୁନିଟିର, ଆମେ କେମିତି ମୁଖ୍ୟ ସତ୍ତାରେ ସାମିଲ ହେବା, ସ୍ୱାଭିମାନର ସହ ନିଜେ ବଞ୍ଚିପାରିବା ଆମର ଲକ୍ଷ୍ୟ ଅଛି କରିବା ପାଇଁ, ଯେଉଁଟାକି ଆମେ ତ ଚାହିଁଲେ ହେଇପାରିବ ନାହିଁ। ଯେଉଁଟାକି ଭାରତ 77 ବର୍ଷ ହେଲାଣି, ଭାରତ ସ୍ୱାଧୀନ ହେଲା ପରେ ବି ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ନାହିଁ, ଗାଁକୁ ଲାଇନ୍ ନାହିଁ। ଆମର ଟ୍ରାନ୍ସଜେଣ୍ଡର କମ୍ୟୁନିଟି ଆଜି 14 ମସିହାରେ ସ୍ୱାଧୀନ ହେଇଛି, ଯେଉଁଟାକି ଏତେ ଶୀଘ୍ର ଆମେ ଏତେ ଆଗକୁ ପହଞ୍ଚିପାରିବୁ ବୋଲି ଆମେ କହିପାରିବୁନି, କିନ୍ତୁ ଆମର ବହୁତ ଚେଷ୍ଟା ଚାଲିଛି ଏବଂ ଆମେ ବି କିଛି ଲିଡର ଆଜି ପହଞ୍ଚିଗଲୁଣି। ଆମେ ଚେଷ୍ଟା କରୁଛୁ ଆମର କମ୍ୟୁନିଟିର ପିଲାମାନଙ୍କୁ କେମିତି ମୁଖ୍ୟ ସତ୍ତାରେ ସାମିଲ କରିବୁ, ଏସବୁ କାମରେ ଲିପ୍ତ କରିବୁ, ଆମର ପ୍ରୟାସ ଜାରି ରହିଛି। ଆଉ ଯେଉଁ ବି ମହିଳା ମା ଆମ ମା ମାନେ ଅଛନ୍ତି, ଯାହା ଘରେ ବି ଟ୍ରାନ୍ସଜେଣ୍ଡର ଭାଇ ଭଉଣୀ ଜନ୍ମ ହୁଏ, ଆମେ ତାକୁ ଘୃଣା ନ କରି ଆମେ ତାଙ୍କୁ କେମିତି ଆଦର କରିବା, କେମିତି ସମାଜରେ ତାକୁ ଆମେ ଛିଡ଼ା କରି ସ୍ୱାଭିମାନ ସହ ବଞ୍ଚିବା ପାଇଁ ଚେଷ୍ଟା କରିବା, ଯେଉଁଟାକି ଆମ ଘର ବି ଆମକୁ ଘୃଣା କରୁଥିଲେ, ପୁଣି ଆଜି ଆମକୁ ଆକ୍ସେପ୍ଟ କରିକି ଆମେ ଘର ସହିତ ଜଡ଼ିତ ରହିଲୁଣି। ଆମେ ଯେକୌଣସି କାମ କାର୍ଯ୍ୟ କରି ଯିଏ ପାଉଣା ବି ପାଉଛୁ, ଆମେ ନିଜେ ଚଳୁଛେ ଏବଂ ଆମ ଘର ପରିବାରକୁ ଆମେ ଦଉଛୁ। ଏସବୁ ଜିନିଷକୁ ସମସ୍ତ ସହଯୋଗ ଦରକାର, ସମସ୍ତ ଆଦର ସ୍ନେହ ଦରକାର ହେଲେ ନିଶ୍ଚିତ ଆମେ ସମାଜରେ ବଞ୍ଚିପାରୁ। ଯେମିତି ଆପଣମାନଙ୍କୁ ମହିଳାମାନଙ୍କୁ ସମ୍ମାନ ମିଳୁଛି, ସେମିତି ଆମକୁ ଦରକାର, ଆମକୁ ବି ସେ ସମ୍ମାନ ଦରକାର ହେଲେ ନିଶ୍ଚିନ୍ତ ଆମେ ଆକୁ ଆହୁରି ଆଗକୁ ବଢ଼ିପାରିବୁ। ଆପଣମାନେ ଯେଉଁ କୌଣସି କାମ କରିପାରୁଛନ୍ତି, ମହିଳା ପୁରୁଷ ଯିଏ କୌଣସି କାମ କରି ଦେଖେଇ ପାରୁଛନ୍ତି, ଆମେ ବି ଆମ ବି ଦକ୍ଷତା ଅଛି, ଆମେ ବି ଦେଖେଇ ପାରିବୁ, ଆମ ସେ ମନୋଭାବ ଅଛି ଆମର, ଆମେ ବି କରି ଦେଖାଉଛୁ। ବର୍ତ୍ତମାନ ଆପଣମାନେ ଦେଖୁଥିବେ ଏଫ୍ଏସ୍ଟି ପ୍ଲାଣ୍ଟର କାମ, ଯେଉଁଟାକି ସାନିଟେସନ ୱାର୍କ, ଯେଉଁଟାକି ସାରା ଭାରତରେ ପ୍ରଥମ ନ୍ୟାସନାଲ ଆୱାର୍ଡ ଆମେ ଟିଜି ସ୍ୱୀକୃତି ଏସ୍ଏଚ୍ଜି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏବଂ ଆମର ଟିଜି ସ୍ୱୀକୃତି ଏସ୍ଏଚ୍ଜି ମିଶି ମିଳିତ ଭାବରେ ଆମେ ନ୍ୟାସନାଲ ଆୱାର୍ଡ ବି ନେଇକି ଆସୁଛୁ, ଯେଉଁଟାକି ଆମର ସମାଜ ପାଇଁ ଆମ ରାଜ୍ୟ ପାଇଁ ଗୋଟେ ଗର୍ବ ଓ ଗୌରବ। କେବେ ଭାବିନଥିଲୁ ଏ ଜାଗାରେ ପହଞ୍ଚୁ ବୋଲି, ଆମକୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆମକୁ ନେଇ ଆମକୁ ନ୍ୟାସନାଲ ଆୱାର୍ଡ ଆମେ ନେଇକି ଆସିଛୁ, କେତେ ଖୁସିର କଥା, କେତେ ଆନନ୍ଦର କଥା। ଆଉ ଏପିସି ପ୍ଲାଣ୍ଟରେ ଯେଉଁ କାମ ଆମେ ସବୁ ଯେଉଁ କାମ କରୁଛୁ, ସେଠି ଗୋଟେ ଆହୁରି ଆନନ୍ଦ ଲାଗେ, କାହିଁକି ସେଠି ବିଶ୍ୱର ସବୁ ଜାଗାରୁ ବହୁତ ବଡ଼ ବଡ଼ ଅଫିସର ମାନେ ଆସୁଛନ୍ତି, ସଚିବ ମାନେ ଆସୁଛନ୍ତି, ସେ ଭିଜିଟ୍ ଆସୁଛନ୍ତି, ଆମକୁ ଏନକରେଜ୍ କରୁଛନ୍ତି, ଆମକୁ ଏତେ ମାନେ ଏତେ ସୁନ୍ଦର କାମ କରୁଛି, ଏତେ କହି ଦେଉଛି, ଆମ ମନଟା ଆହୁରି ଆନନ୍ଦ ହେଉଛି, ଆହୁରି ଖୁସି ଲାଗୁଛି, ମାନେ ଆକୁ ଆମେ ଆଉ କ'ଣ କରିପାରିବୁ। ଯେ ଟ୍ରାନ୍ସଜେଣ୍ଡର ହିଁ ଆପଣମାନେ ଏତେ ବଡ଼ କାମ ହାତକୁ ନେଇକି ଏତେ କରିପାରୁଛନ୍ତି, କେତେ ଖୁସିର କଥା, ଏଇ କଥାରେ ଯେଉଁ କହିଦେଉଛନ୍ତି ଆମକୁ ଆହୁରି ଗର୍ବ ଏବଂ ଗୌରବ ଲାଗୁଛି, ଆଉ ବହୁତ ଆନନ୍ଦ ଲାଗୁଛି, ଆଉ କାମ କରିବାର ତରିକା ଆଉ ଟିକେ ଆମକୁ ମିଳିଯାଉଛି। ଧନ୍ୟବାଦ, ନମସ୍କାର।